ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର, ପହଲା ମୁଖ୍ୟ ଖବର। ଭାରତବର୍ଷର ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖବାର ଲାଗି ଦେଶେ ଆଜି ପାଳନ କରାଯାଉଛି ଗୁରୁ ଦିବସ। ଶିକ୍ଷା କ୍ଷେତ୍ରର ଉଲ୍ଲେଖନୀୟ କାମ ଲାଗି 82 ଜଣ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଶିକ୍ଷା ବ୍ୟବସ୍ଥାର ଢାଞ୍ଚା ତିଆରି କରବାରକେ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଡାକ୍ତରମାନଙ୍କର ସୁରକ୍ଷା ଲାଗି ଗଠନ କରାଯାଇଛି ଟାସ୍କଫୋର୍ସ। ବିଧାନସଭାନ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଉ ବଙ୍ଗୋପସାଗରନ ଆଜି ଲଘୁଚାପ ସୃଷ୍ଟିର ସମ୍ଭାବନା। ରାଜ୍ୟ ଜବର ବର୍ଷା ହେବ ବୋଲି 18 ଜିଲ୍ଲାକେ ସତର୍କ ସୂଚନା ଜାରି। ଏଥର ପୂରା ଖବର। ଭାରତବର୍ଷର ଗୁରୁ ଶିଷ୍ୟ ପରମ୍ପରାକେ ଉଜ୍ଜୀବିତ ରଖବାର ଲାଗି ଦେଶେ ଆଜିର ଦିନକେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଦେଶର ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ ଆଉ ଶିକ୍ଷାବିତ୍ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କର ଜୟନ୍ତୀଥି ଏ ଦିବସ ପାଳନ କରାଯାଉଛି। ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନର ଶିକ୍ଷା କ୍ଷେତ୍ରଟି ଭଲ କାମ କରିଥିବା 82 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍। ସେମାନଙ୍କର ଭିତରେ ବିଦ୍ୟାଳୟ ବିଭାଗର 50 ଜଣ, ଉଚ୍ଚଶିକ୍ଷା ବିଭାଗ, କୌଶଳ ବିଭାଗ ଆର୍ ଉଦ୍ୟମିତା ମନ୍ତ୍ରଣାଳୟର 16 ଜଣ ଲେଖା ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି। ସମାରୋହଟି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ କରିକରି କହିଛନ୍ତି,
ପ୍ରିୟ ଶିକ୍ଷକଗଣ, ଦେବୀ ଓ ସ୍ୱଜନ, ଆଜ ମହାନ ବିଚାରକ ଏବଂ ଶିକ୍ଷାବିତ୍ ତଥା ଭାରତକେ ପୂର୍ବ ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ କି ଜୟନ୍ତୀ ହେ। ଏ ଚାହତେ ଥେ କି ଲୋକ ଉହେ ଏକ ଶିକ୍ଷକ କେ ରୂପ ମେ ୟାଦ କରେ। ଶିକ୍ଷକ ଦିବସ କେ ଇସ ଅବସର ପର ମେ ସଭି ଦେଶବାସୀଙ୍କ କି ଓର ସେ ଉନକି ସ୍ମୃତି କ ନମନ କରତି ହୁଁ। ଆଜ ସ୍କୁଲି ଶିକ୍ଷା, ଉଚ୍ଚଶିକ୍ଷା ତଥା କୌଶଳ ବିକାଶକେ ପ୍ରଶିକ୍ଷଣ ମେ ଉତ୍କୃଷ୍ଟ ଯୋଗଦାନକେ ଆଧାର ପର ପୁରସ୍କାର ପାନେ ବାଲେ ସଭି ଶିକ୍ଷକଙ୍କୁ ମେ ହାର୍ଦ୍ଦିକ ବଧାଇ ଦେତି ହୁଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁର ଗସ୍ତ ଅବସରରେ ଦକ୍ଷତା ବିକାଶ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀମାନଙ୍କର ସାଙ୍ଗେ ଆଲୋଚନା କରିଛନ୍। ଏ ଅବସରରେ ସେ ଓଡ଼ିଶାର ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନଙ୍କର ସାଙ୍ଗେ ମତ ବିନିମୟ କରିଛନ୍। ଇତର ଛଡ଼ା ସିଙ୍ଗାପୁର ଇଣ୍ଡିଆ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଭାରତ ଗସ୍ତି ଆସିଥିବା ସିଙ୍ଗାପୁରର ପ୍ରଶିକ୍ଷାର୍ଥୀମାନଙ୍କର ସାଙ୍ଗେ ବି ମତ ବିନିମୟ କରିଛନ୍। ଏ ସାକ୍ଷାତକେ ଗୋଟିଏ ଚମତ୍କାର ଅନୁଭୂତି ଥିଲା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମଥି ଲେଖିଛନ୍। ରାଜ୍ୟ ସରକାର ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଶିକ୍ଷା ବ୍ୟବସ୍ଥା ଢାଞ୍ଚା ତିଆରି କରିବାକୁ ପ୍ରତିଶ୍ରତିବଦ୍ଧ ଆର୍ ସରକାର ଦରକାରୀ ପଦକ୍ଷେପ ନେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜି ଭୁବନେଶ୍ୱର ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରର ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଆଉ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ
ପବିତ୍ର ଗୁରୁଦିବସର ଶୁଭ ଅବସରରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ସେ ଥିଲେ ଜଣେ ଅସାଧାରଣ ଗୁରୁ ଓ ଦାର୍ଶନିକ। ସେ ଭାରତୀୟ ଦର୍ଶନଶାସ୍ତ୍ରକୁ ଲୋକପ୍ରିୟ କରାଇବା ପାଇଁ ସ୍ୱାଧୀନୋତ୍ତର ଭାରତରେ ଏବଂ ଶିକ୍ଷକଙ୍କର ମହତ୍ତ୍ୱକୁ ଏକ ଉଚ୍ଚତର ସୋପାନକୁ ନେବା ପାଇଁ ତାଙ୍କର ବହୁ ଦୂରଦୃଷ୍ଟି ଥିଲା।
ଶିକ୍ଷକ ଖାଲି ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ ନାଇଁ କରନ୍, ସେମାନେ ପୁରା ସମାଜର ଭବିଷ୍ୟତ ତିଆରି କରସନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ଡ୍ରପ୍ ଆଉଟ୍ ହାର କମାବାର ଲାଗି ରାଜ୍ୟ ସରକାର ମାଧବ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ସୂଚନା ଦେଇକରି କହିଛନ୍ତି ଯେ ଏଥିରେ 3 ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହେବେ। ଇତର ସହିତ ଗୁଣାତ୍ମକ ଶିକ୍ଷା ଲାଗି ରାଜ୍ୟ ସରକାର ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବେ। ଏଥି ଫି ପଞ୍ଚାୟତନ ଗୋଟିଏ ଲେଖା ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ କରାଯିବ। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡ଼ିଶା ଭାଷା ବୃତ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟର 10 ଆଉ 12 ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଆଉ ଉଚ୍ଚ ମାଧ୍ୟମିକ ବୋର୍ଡର 391 ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବୋଧିତ କରିଥିଲେ। ଇତର ଛଡ଼ା ଆଭାସୀ ଜରିଏ ମୁଖ୍ୟମନ୍ତ୍ରୀ 30 ଜିଲ୍ଲାର 44,728 ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ଦେଇଥିଲେ। ରାଜ୍ୟସ୍ତରଟି 287, ଜିଲ୍ଲାସ୍ତରର 3,128, ବ୍ଲକ ସ୍ତରର 32,208 ଆର୍ ମହାନଗର ନିଗମ ସ୍ତରର 1,903 ଜଣ ବିଦ୍ୟାର୍ଥୀଙ୍କୁ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର ଦିଆଯାଇଥିଲା। ଇତର ଛଡ଼ା ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ ପ୍ରକାଶିତ ଭିନ୍ନ ଭିନ୍ନ ପୁସ୍ତିକା ଉନ୍ମୋଚନ କରିଥିଲେ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବେ 8 ତାରିଖ ଦିନ ସମ୍ବଲପୁର ଗସ୍ତି ଆସିକରି ମା ସମଲେଶ୍ୱରୀଙ୍କ ଦର୍ଶନ କରିବାର ସହିତ ନୂଆଖାଇବେ। ଇତର ଛଡ଼ା ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ ଆର୍ ଭିନ୍ ଭିନ୍ ନୂଆଖାଇ ଭେଟ୍ଘାଟ କାର୍ଯ୍ୟକ୍ରମଟି ଯୋଗଦେବେ ବୋଲି ଜଣାପଡ଼ିଛି। ଏଥିଲାଗି ସମ୍ବଲପୁର ଜିଲ୍ଲାପାଳ ଚୂଡ଼ାନ୍ତ ସୂଚୀ ତିଆରି କରିବାର ସହିତ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ କାମ କରୁଥିବା ଡାକ୍ତରମାନଙ୍କର ସୁରକ୍ଷାକେ ନଜରଥି ରଖିକରି ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ବିଧାନସଭାଟି ଏ ବାବଦେ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇକରି ସେ କହିଛନ୍ତି ଫି ମେଡିକାଲ କଲେଜ ପରିସରଟି ପୁଲିସ ଆଉଟପୋଷ୍ଟ ପ୍ରତିଷ୍ଠା କରାଯିବା, ମହିଳା ଓ ଶିଶୁ ଅପରାଧ କ୍ଷେତ୍ରଟି ସରକାର ଶୂନ୍ୟ ସହନଶୀଳ ନୀତି ଅପନାଉଛନ୍, ସେମାନଙ୍କର କ୍ଷେତ୍ରଟି ଘଟୁଥିବା ଫି ଅପରାଧର ବିଚାର ପ୍ରକ୍ରିୟାକେ ଜଲ୍ଦି କରାଯିବାର ଉପରେ ସରକାର ପଦକ୍ଷେପ ନେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍। ଭୁବନେଶ୍ୱର ଏମ୍ସର ମୋଟ 1384 ପଦବୀ ଖାଲି ପଡ଼ିଛ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍। 315 ଡାକ୍ତର ପଦବୀ ଅନୁମୋଦିତ ହୋଇଥିବା ବେଳେ ସେତୁ 72 ଏଚ୍ଏନ୍ଭିଲ୍ ଖାଲି ପଡ଼ିଥିବାର ଜଣାପଡ଼ିଛି। ସେନ୍ତା ଅଣ ଡାକ୍ତରୀ ପଦବୀ ଭିତରୁ ମଞ୍ଜୁରୀପ୍ରାପ୍ତ 3904 1312 ପଦବୀ ଖାଲି ପଡ଼ିଛି। ଏମ୍ସର ବହିର୍ବିଭାଗକେ ଫି ଦିନ ପାଖାପାଖି 3500 ରୋଗୀ ଚିକିତ୍ସା ଲାଗି ଆସୁଛନ୍। ଚିକିତ୍ସା ଲାଗି ଏମ୍ସଟି 983 ଶଯ୍ୟାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ କହିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଆଉ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆସି ଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଶିକ୍ଷା ବିଭାଗ ତରଫ ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦରଙ୍କ ଅଧ୍ୟକ୍ଷତାତି ହୋଇଥିବା ଉତ୍ସବଟି ଶିକ୍ଷା କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ପ୍ରାଥମିକ ଆଉ ମାଧ୍ୟମିକ ସ୍ତରରୁ ଅବସର ନେଇଥିବା 15 ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେନ୍ତା ବୁଧବାର ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଆଉ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କଚେରୀ ପଡ଼ିଆନ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାତି ହୋଇଥିବା ସଭାଟି ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଟାଉନ୍ହଲ୍ର ହୋଇଥିବା ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଆଉ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହଟି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉତ୍ତମ ଶିକ୍ଷା ହିଁ ଗୋଟିଏ ସୁସ୍ଥ ସମାଜ ଆଉ ସୁନ୍ଦର ସଭ୍ୟତା ଗଠନ କରସି ବୋଲି କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୟଙ୍କର ଅଧ୍ୟକ୍ଷତାତି ହୋଇଥିବା ଏହି ସଭାଟି ଜିଲ୍ଲାପାଳ ଅନ୍ୟା ଦାସ, ଉପଜିଲ୍ଲାପାଳ ସୁରଜ ପଟ୍ଟନାୟକ ଆଉ ଲଲାଟେନ୍ଦୁ ସିଂହ ମୁଖ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇକରି କୃତି ଶିକ୍ଷକ ଆଉ କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପଡ଼ିଆନ ହୋଇଥିବା ଜିଲ୍ଲା ପରିଷଦ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହଟି ସାଂସଦ ମାଲବିକା ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆଉ ଉପଜିଲ୍ଲାପାଳ ବିଶ୍ୱଜିତ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସେନ୍ତା ବଲାଙ୍ଗୀର ବାଲକ ହାଇସ୍କୁଲ ପଡ଼ିଆନ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାର 14 ବ୍ଲକ୍ରୁ 1600 ଛାତ୍ରଛାତ୍ରୀଙ୍କୁ ଏଥି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦିଆଯାଇଥିଲା। ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ପ୍ରମୁଖ ଏଥି ଅତିଥି ଭାବେ ଯୋଗ ଦେଇଥିଲେ। ଆଇଆଇଏମ୍ ସମ୍ବଲପୁର ତରଫ ଗୁରୁଦିବସ ଆଉ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଦ୍ୱିତୀୟ ବାର୍ଷିକ ପୁସ୍ତକ ମେଳା ଆୟୋଜିତ ହୋଇଛି। ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ପାଲ ପୁସ୍ତକ ମେଳାକେ ଉଦ୍ଘାଟନ କରିଛନ୍। ଏହି ମେଳା ଏବେ 8 ତାରିଖ ତକ ଚାଲବା। ରାଜ୍ୟ ଗଲା 5 ବର୍ଷ ଭିତରେ 1625 ଜଣଙ୍କର ଚଡ଼କ ମରାତି ଜୀବନ ଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବିଧାନସଭାଟି ଆଜି ଏ ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ପୂଜାରୀ କହିଛନ୍ତି ଖଣିଜ ପଦାର୍ଥ ଅୟତ୍କା ଥିବା ରାଜ୍ୟନ ଅୟତ୍କା ଚଡ଼କ ମାରସି, ଅଲଗା ଜିଲ୍ଲାମାନଙ୍କନୁ ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର ଆଉ କେନ୍ଦୁଝରନ ଅୟତ୍କା ଚଡ଼କ ମାରୁଛି। ଖାଲି ମୟୂରଭଞ୍ଜ ଜିଲ୍ଲାନ ବଛରକ ପାଖାପାଖି 72,000 ଥର ଚଡ଼କ ମାରିଥିବାର ଜଣାପଡ଼ିଛି। ଚଡ଼କ ମାରିକରି ଜୀବନ ଯାଇଥିବା ଲୋକମାନଙ୍କୁ ଅନୁକମ୍ପାମୂଳକ 100 ଟଙ୍କା ବଢ଼ାବାର ବାବଦେ ସଦସ୍ୟମାନଙ୍କ ପ୍ରସ୍ତାବକୁ ବିଚାର କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍। ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଉ ଇତର ଆଖପାଖର ଇଲାକାନ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ପଶ୍ଚିମ କେନ୍ଦ୍ରୀୟ ଆଉ ଇତାକେ ଲାଗିକରି ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଆଜି ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବଟି ଆଜିନୁ ରାଜ୍ୟ ବର୍ଷା ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଭାରତବର୍ଷର ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖବା ଲାଗି ଦେଶରେ ଆଜି ପାଳନ କରାଯାଉଛି ଗୁରୁଦିବସ। ଶିକ୍ଷା କ୍ଷେତ୍ରର ଉଲ୍ଲେଖନୀୟ କାମ ଲାଗି 82 ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଶିକ୍ଷା ବ୍ୟବସ୍ଥାର ଢାଞ୍ଚା ତିଆରି କରିବାକୁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ডাক্তার সুরক্ষা লাগে গঠন করা যাইছে টাস্কফোর্স। বিধানসভা কহিলেন স্বাস্থ্যমন্ত্রী বঙ্গোপসাগর আজ লঘুচাপ সৃষ্টির সম্ভাবনা, রাজ্যে জবর বর্ষা হওয়া বলে 18টা জেলাকে সতর্ক সূচনা জারি। আজ আঞ্চলিক খবর শেষ হল, জুহার।